आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुखिया खबर। साइबर अपराध आउ जलवायु परिवर्तन मानव अधिकार लागि बड़ विपद साजिछे कहले राष्ट्रपति। प्रधानमंत्री नरेंद्र मोदी स्मार्ट इंडिया हाकाथन 2024 जवान उद्भावक मानकर संगे आयबाकेल करबे आलोचना। राजा आयबा मासनु मूल हेबा पक्षी गणना कहले जंगल आउ परिवेश मंत्री। आउर कटक नु आष्ठानु मूल हेला ओडिशा मास्टर्स 2024 आंतर्जातीय बैडमिंटन टूर्नामेंट। एथर पूरा खबर। साइबर अपराध आउ जलवायु परिवर्तन मानव अधिकार लागि बड़ विपद भाव उभा हेछे। शंकर अधिकार सुरक्षा के सुनिश्चित करी गुटे समान डिजिटल परिवेश सृष्टि करबारके राष्ट्रपति द्रौपदी मुर्मू आह्वान देछन। नुआ दिल्ली नु जातीय मानव अधिकार आयोगंकर तरफ आज हेतिबार जातीय मानव अधिकार दिवस कार्यक्रम थी जोग देकरी राष्ट्रपति कहिछन जे डिजिटल जुग परिवर्तन आनीछे। हेले डीप फेक भूल सूचना साइबर बुलिंग आर व्यक्तिगत तथ्य के प्रघट करबार थी बड़ भूमिका नेउछे। राष्ट्रपति आहुरी कहिछन जे जवान पीढ़ीकर लागि समान सुजोग क्षुधा निवारण गरीबी दूरीकरण उपरे योजनामान लागू करी पृथ्वीनु भारत शंकर लागि उदाहरण सृष्टि करिछे बोली राष्ट्रपति कहिछन। ई अवसर राष्ट्रपति श्रीमती मुर्मू जातीय मानवाधिकार आयोग तरफ तैयार करा जाइथबा तीनटा प्रकाशन के उन्मोचन करिथिले। राष्ट्रपति द्रौपदी मुर्मू नुआ दिल्ली विज्ञान भवन ठाने आयबाकेल जातीय पंचायत पुरस्कार 2024 देबे। भिन भिन वर्ग थी सफलता लागि 45 ए सम्मान दिया भितर ओडिशा के भिन भिन श्रेणी थी 60 पुरस्कार मिलवा। इथि ओडिशार गंजाम जिला छत्रपुर के श्रेष्ठ पंचायत आर कोरापुट जिला के 2 सर्वश्रेष्ठ जिला पंचायत भाव नानाजी देशमुख सर्वोत्तम पंचायत सतत विकास पुरस्कार दिया। हेन्दा सुंदरगढ़ जिलार बणईगढ़ ब्लक्र केन्द्रीकेला पंचायत के कार्बन न्यूट्रल विशेष पंचायत पुरस्कार वर्ग थी 2 पुरस्कार। राज्य ग्रामीण विकास आउ पंचायतराज संस्थान के क्षमता निर्माण संस्थान पुरस्कार थी 2 पुरस्कार। गंजाम जिला केलुआपल्ली पंचायत के दीनदयाल उपाध्याय पंचायत सतत विकास पुरस्कार श्रेणी थी सुस्थ पंचायत पुरस्कार मिलवा। सुंदरगढ़ जिलार कोईडा ब्लक्र काशीरा के ग्राम ऊर्जा स्वराज विशेष पंचायत पुरस्कार मिलवा। प्रधानमंत्री नरेंद्र मोदी स्मार्ट इंडिया हाकाथन 2024 शेष खेपर जुआन उद्भावक मानक संगे आयबाकेल आभासी जरिए आलोचना करबे। इ खेपे 1300 नु अत्का छात्र छात्री जोग देउछन। प्रतियोगितार इ 7 संस्करण देशर 51 नोडाल सेंटर थी 17 विषयवस्तु उपरे आयोजन कराहेबा। भुवनेश्वरनु प्रवासी भारतीय सम्मेलनी लागि राज्य पर्यटन विभाग पूरा तैयार अछे बोली उपमुख्यमंत्री प्रभाती परिडा कहिछन। से कहिछन जे सम्मेलनी आयोजन बाबदे मुख्यमंत्री मोहन चरण माझीकर निर्देश अनुसार गुटे उच्चस्तरीय कमिटी गठन करा। भुवनेश्वर सहित कटक पुरी कोणार्क चिलिका रत्नगिरी ललितगिरी बागीर दर्शनीय जगह मानके भित्तिभूमिर उन्नति करा। प्रवासी माने से सबु जगह के जाकर परिदर्शन करबार लागि सबु व्यवस्था करा जाइथे। इथर रायजे पहला थर लागि होम स्टे व्यवस्था करा जाइछे। प्रवासी माने लोकंकर घरे अतिथि हेकरी रही पारबे। जेन माने अतिथि मानकु निजर घरे रखबार लागि चाहेबे से माने पर्यटन विभाग रो ऑनलाइन पोर्टल थे आवेदन करि पारबे बोली श्रीमती परिडा कहिछन। ओडिशानु खाली थिबार गुटे राज्यसभा आसनर उपनिर्वाचन लागि नामांकन पत्र दाखल काम आज शेष हेइछे। हेले ई आसन लागि बीजेपी रो सुजित कुमार एकला झनेनो प्रार्थीपत्र तांकर प्रार्थीपत्र दाखल करिछन। आज प्रार्थीपत्र दाखल रो शेष दिन हेइथिले भिल आउ केही नामांकन पत्र दाखल नाइ करिथिबानु बीजेपी प्रार्थी सुजित कुमार निर्द्वंद्वथि निर्वाचित हेबार सुनिश्चित हेइछे। आयबाकेल नामांकन पत्र जांच कराजिबा आउ 13 दिन नामांकन प्रत्याहार शेष दिन रहिछे। इ बाबदे राज्यसभा उपनिर्वाचन लागि निजुक्त रिटर्न अफिसरकर कार्यालय तरफ जनापड़िछे। पुरी श्रीमंदिर कार्यालयनु मुख्य प्रशासक अरविंद पाढ़ीकर अध्यक्षता थी 36 निजोग बैठक हेछे। बैठक थी रत्नभंडार मरामती काम बाबदे आलोचना चलीछे। आयबा 16 तारिखनु पहली भोग मूल हेबारके थिबार बेले सही दिन ठानु डेरी राती 2 द्वार फिटा जाकरी महापुरुंकर नीति कराजिबा। संता आयबा 13 तारिख दिन देवाभिषेक पूर्णिमा आउ 14 तारिख दिन मकर संक्रांति नीति निर्घंड नेकरी आलोचना करा जायथिबार सूचना मिलीछे। बैठक थी जिल्लापाल एआईसी अधीक्षक सहित भिन भिन सेवायत नियोजर प्रतिनिधि माने उपस्थित अछन। आपन माने खबर सुनुछन आकाशवाणी संबलपुर केन्द्रनु। ରାଇଜେ ପକ୍ଷୀଗନ୍ତି ଆଇବା ଜାନୁଆରୀ ମାସେ ମୂଲ ହେବା ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ଆଜି ବିଧାନସଭାତି ଶ୍ରୀ ଖୁଣ୍ଟିଆ କହିଛନ୍ ଯେ ନଭେମ୍ବର ମାସ ତକ 4,94,376 ପକ୍ଷୀ ଓଡ଼ିଶା ଆସିଛନ୍। ସେ ଭିତରୁ ଚିଲିକାର ନଳବଣକେ ପାଖାପାଖି 2,17,000 ପକ୍ଷୀ ବିଦେଶନୁ ଆସିଛନ୍। ବିଦେଶନୁ ଆସୁଥିବାର ପକ୍ଷୀମାନଙ୍କ ଲାଗି ଫି ବଛର ଅକ୍ଟୋବର ମାସନୁ ମାର୍ଚ୍ଚ ମାସର ଶେଷ ତକ 21 ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, 2 ଭ୍ରାମ୍ୟମାଣ ଦଳ ଗଠନ କରାଯାଇକରି ଫି ଶିବିର ଥି 3 ସ୍ଥାନୀୟ ଯୁବକ ଆଉ ଜଣେ ବନରକ୍ଷୀ ପହରା ଦେବାର ବ୍ୟବସ୍ଥା କରାଯାଇଛି। ପକ୍ଷୀମାନଙ୍କର ସୁରକ୍ଷାର ଲାଗି ଜଙ୍ଗଲ ବିଭାଗ ତରଫୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଗୃହନୁ କହିଛନ୍। ସେନ୍ତା ଗଲା 10 ଭିତରେ ରାଇଜେ 857 ହାତୀର ଜୀବନ ଯାଇଛି ବୋଲି ଶ୍ରୀ ଖୁଣ୍ଟିଆ ବିଧାନସଭାଥି କହିଛନ୍। ସେଥିର୍ ଭିତରୁ ଭିନ୍ ଭିନ୍ ରୋଗ ଥି 305, ବିଜୁଳି ଆଘାତ ଥି 149 ଆର୍ ପ୍ରକୃତିଗତ କାରଣରୁ 229 ହାତୀଙ୍କର ଜୀବନ ଯାଇଥିଲା। ଶ୍ରୀ ଖୁଣ୍ଟିଆ କହିଛନ୍ ଯେ ରାଇଜେ ଇ ବଛର ଗଲା ମାସ ତକ 2,103 ହାତୀ ଅଛନ୍। 2015 ହାତୀ 1,954 ହାତୀ ଥିବାର ବେଲେ ଇ ବଛରର ମେ ମାସ ତକ ହାତୀଙ୍କର ସଂଖ୍ୟା 2,098 ଥିଲା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ଧାରଣା ଦେଇଥିବାର ମିଶନ ଶକ୍ତି ଆଉ ଅଲଗା କେତେଟା ପ୍ରସଙ୍ଗ ବାବଦେ ଆଜି ବିଜେଡ଼ି ଆର୍ କଂଗ୍ରେସର ସଦସ୍ୟମାନେ କିଲ୍ଲାଗଗା କରବାରନୁ ବିଧାନସଭା ଅଧିବେଶନର ପ୍ରଥମାର୍ଦ୍ଧ ବୈଠକ ବାଧା ହୋଇଥିଲା। ଗୃହତି ପ୍ରଶ୍ନକାଳ ସୁରୁଖୁରୁତି ଚାଲି ନାଇପାରିଥିଲା। ପ୍ରଶ୍ନକାଳ ମୂଲ ହେବାରକ୍ଷିନ୍ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନର ଉତ୍ତର ଦେବାରକେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ କହିଥିଲେ। ଗୃହନୁ ମନ୍ତ୍ରୀ ଉତ୍ତର ଦେବାର ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମିଶନ ଶକ୍ତି ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାମ ଜାରି ରଖିଥିବାରୁ ବିଜେଡ଼ି ଆଉ କଂଗ୍ରେସ ସଦସ୍ୟମାନେ ଗୃହର ମଝିକେ ଆସିକରି କିଲ୍ଲାଗଗା କରିଥିଲେ। ସେଥିଲାଗି ଗୃହନୁ ପ୍ରଶ୍ନକାଳ ମାତର୍କ 3 ଲାଗି ଚାଲିଥିଲା। ହେଲେ ଶୂନ୍ୟକାଳ ମିଶନ ଶକ୍ତି ପ୍ରସଙ୍ଗଥି ବିରୋଧୀ ଆଶାସକଙ୍କ ଭିତରେ ସରଗରମ ଆଲୋଚନା ହୋଇଥିଲା। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାନୁ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ମୂଲ ହୋଇଛି। ଆଇବା 15 ତକ ଚାଲବାର୍କେ ଥିବାର ଏହି ଟୁର୍ଣ୍ଣାମେଣ୍ଟଥି ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡେନମାର୍କ, ବୁଲଗେରିଆ ସହିତ 29 ଦେଶନୁ ପାଖାପାଖି 300 ଖେଳାଳି ଭାଗ ନେଇଛନ୍। ଟୁର୍ଣ୍ଣାମେଣ୍ଟଥି ସିଙ୍ଗିଲ୍ସ ଆଉ ଡବଲ୍ସ ବିଭାଗଥି ଖେଳାଳିମାନେ ଭାଗ ନେଉଛନ୍। ଓଡ଼ିଶା କ୍ରୀଡ଼ା ଆଉ ଯୁବସେବା ବିଭାଗ, ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ଅଫ୍ ଓଡ଼ିଶା ଆଉ ଓଡ଼ିଶା ଷ୍ଟେଟ୍ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ତରଫୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କର ଶହୀଦ ଦିବସ ତାଙ୍କର ଜନ୍ମମାଟି ଲୁବେନଗଡ଼ ସହିତ ଜିଲ୍ଲାର ଭିନ୍ ଭିନ୍ ଆଦିବାସୀ ସଂଘ ତରଫୁ ଆଜି ପାଲିତ ହୋଇଛି। ଏହି ଅବସରରେ ଭବାନୀପାଟଣାଠାରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ତରଫୁ ନାକ୍ଟିଗୁଡ଼ାନୁ ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରିକରି ଗୋଟିଏ ବିଶାଳ ଶୋଭାଯାତ୍ରା କରିଥିଲେ। ପଛେ ଜିଲ୍ଲାର ଜେଲ୍ଠାରେ ଥିବା ରେଣ୍ଡୋ ମାଝୀଙ୍କର ପ୍ରତିମୂର୍ତ୍ତିଥି ଫୁଲମାଲ ଦେଇଥିଲେ। ସେଆଡ଼େ ଜିଲ୍ଲା ଟାଉନହଲ୍ନୁ ଆଦିବାସୀ ସଂଘ ତରଫୁ ରେଣ୍ଡୋ ମାଝୀ ଶହୀଦ ଦିବସ ପାଳନ କରାଯାଇଛି। ଏଥି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଆଉ ଭିନ୍ ଭିନ୍ ବ୍ଲକର ଆଦିବାସୀ ସମାଜର କର୍ମକର୍ତ୍ତାମାନେ ଯୋଗ ଦେଇକରି ରେଣ୍ଡୋ ମାଝୀଙ୍କୁ ସୁର୍ତ୍ତା କରିଥିଲେ। ଦେବଗଡ଼ ଜିଲ୍ଲାର ନିର୍ବାଚନ କାମର ତଦାରଖ ଲାଗି ରାଜ୍ୟ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଦେବଗଡ଼ ଗସ୍ତି ଯାଇକରି ଭୋଟର ତାଲିକା ବାବଦେ ସମୀକ୍ଷା କରିଥିଲେ। ଶ୍ରୀ ଯାଦବ ଜିଲ୍ଲାଥି ଭୋଟର ତାଲିକା ସଂଶୋଧନ ତାଲିକାଥି ଥିବାର ବ୍ଲକର ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାର ଆଉ ରାଜନୈତିକ ଦଳମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଭୋଟର ତାଲିକା ସଂଶୋଧନ, ନୂଆ ଭୋଟର ପଞ୍ଜୀକରଣ ଆଉ 17 ଅତ୍କା ବୟସ ହୋଇଥିବାର ପିଲାଟୁକେଲମାନଙ୍କୁ ଭୋଟର ତାଲିକାଥି ତାଲିକାଭୁକ୍ତ କରବାର ଲାଗି ସେ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକଥି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବେଲୁଙ୍ଗ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ପ୍ରମୁଖଙ୍କ ସହିତ ଅଲଗା ଅଧିକାରୀ ଆଉ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଦନ୍ତାପାଲିନୁ ଗୋଟିଏ କୃଷକ ଆଉ କୃଷିଜୀବୀ ମହିଳା ଶିବିର ହୋଇଯାଇଛି। ଜୈବିକ କୃଷି, ପନିପରିବା ଚାଷ ଆଉ ଛତି ଚାଷ କରିକରି ପରିବାରର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଏଥି ତାଲିମ ଦିଆଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଂଯୋଜକ ଡାକ୍ତର ତପନ କୁମାର ଦାସ, ଡାକ୍ତର ସସ୍ମିତା ପାଲ ଆଉ ଡାକ୍ତର ସମାପିକା ଦୋଲେ ଚାଷୀମାନଙ୍କୁ ତାଲିମ ଦେଇଥିଲେ। ଫି ଲୁକର ମୌଳିକ ସ୍ୱାଧୀନତା ଓ ଅଧିକାରକେ ସୁନିଶ୍ଚିତ କରବାର ଦିଗେ ସଚେତନତା ସୃଷ୍ଟି କରବାର ଲାଗି ଆଜି ସାରା ପୃଥିନୁ ମାନବ ଅଧିକାର ଦିବସ ପାଳନ କରାଯାଉଛି। ଫି ଲୁକର ଖାଇବାର, ଶିକ୍ଷା ଆଉ ସ୍ୱାସ୍ଥ୍ୟସେବା ପାଇବାର ଲାଗି ଆଉ ନ୍ୟାୟସମ୍ମତ ସମାନତା ମିଳିବାର ସହିତ ମର୍ଯ୍ୟାଦାଥି ବଞ୍ଚିବାର ଅଧିକାର ରହିଛି। 1950 ଫି ବଛର ଡିସେମ୍ବର 10 ଦିନ ମାନବ ଅଧିକାର ଦିବସ ପାଳିତ ହୋଇ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ। ସାଇବର ଅପରାଧ ଆଉ ଜଳବାୟୁ ପରିବର୍ତ୍ତନ ମାନବ ଅଧିକାର ଲାଗି ବଡ଼ ବିପଦ ସାଜିଛି କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ 2024 ଜୁଆନ ଉଦ୍ଭାବକଙ୍କ ସାଙ୍ଗେ ଆଇବାକାଲ କରବେ ଆଲୋଚନା। ରାଇଜେ ଆଇବା ମାଛନୁ ମୂଲ ହେବା ପକ୍ଷୀଗଣନା କହିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଆଉର କଟକନୁ ଆସ୍ଥାନୁ ମୂଲ ହେଲା ଓଡ଼ିଶା ମାଷ୍ଟର୍ସ 2024 ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।